ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଜର ମହାକାଶ ଯାତ୍ରା ଅଭିଜ୍ଞତା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। ଏକବିଂଶତମ ଶତାବ୍ଦୀର ଭାରତରେ ବିକାଶର ସମ ଅନୁପାତରେ ଯୋଗାଯୋଗ ବ୍ୟବସ୍ଥାର ସଶକ୍ତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭୋଟର ତାଲିକାରେ ନାମ ନଥିବା ମତଦାତାମାନଙ୍କ ପଞ୍ଜୀକୃତ ସମ୍ପର୍କିତ ଅନ୍ଲାଇନ୍ ଆବେଦନ ଗ୍ରହଣ କରିବା ଲାଗି ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। କର୍ମକ୍ଷେତ୍ରରେ ଲିଙ୍ଗଗତ ସମନ୍ୱୟ ରକ୍ଷାପୂର୍ବକ ସମାବେଶୀ ନେତୃତ୍ୱ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ଦିଗରେ ଭାରତ ପ୍ରତିବଦ୍ଧ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଅର୍ଥ ହେରଫେର ମାମଲାରେ ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଶୁକ୍ଲା ରାଷ୍ଟ୍ରପତିଙ୍କୁ ନିଜ ମହାକାଶ ଯାତ୍ରାର ଅଭିଜ୍ଞତା ସମ୍ପର୍କରେ ଅବଗତ କରାଇଛନ୍ତି। ରାଷ୍ଟ୍ରପତି ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଗଗନଯାନ ମିଶନ ସମେତ ଅନ୍ୟାନ୍ୟ ମହାକାଶ ଜନିତ ଭବିଷ୍ୟତ କାର୍ଯ୍ୟକ୍ରମ ଲାଗି ସମଗ୍ର ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଇସ୍ରୋ ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡକ୍ଟର ଭି ନାରାୟଣଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ କୋଲକାତାଠାରେ 5,200 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଉଭୟ ଇତିହାସ ଏବଂ ଭାରତର ବିକାଶ କ୍ଷେତ୍ରରେ କୋଲକାତାର ଏକ ଉଲ୍ଲେଖନୀୟ ଭୂମିକା ରହିଛି। 2014 ପୂର୍ବରୁ ଦେଶରେ ମାତ୍ର 250 କିଲୋମିଟର ମେଟ୍ରୋ ରେଳପଥ ଥିବାବେଳେ ବର୍ତ୍ତମାନ ଏହା 1,000 କିଲୋମିଟରକୁ ସମ୍ପ୍ରସାରିତ ହୋଇପାରିଛି। ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି। ଏ ଦିଗରେ କୋଲକାତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
କୋଲକାତା ଜୈସେ ହମାରେ ସହର ଭାରତ କେ ଇତିହାସ ଓ ହମାରେ ଭବିଷ୍ୟ ଦୋନୋ କି ସମୃଦ୍ଧ ପହଚାନ ହେ। ଆଜ ଜବ ଭାରତ ଦୁନିଆ କି ତୀସରୀ ସବସେ ବଡି ଇକୋନୋମି ବନନେ କି ତରଫ ଆଗେ ବଢ଼ ରହା ହେ, ତବ ଦମଦମ କୋଲକାତା ଇନ ସହରୋ କି ଭୂମିକା ବହୁତ ବଡ଼ି ହେ। ଇସଲିଏ ଆଜ କେ ଇସ କାର୍ଯ୍ୟକ୍ରମ କା ସନ୍ଦେଶ ମେଟ୍ରୋ କେ ଉଦ୍ଘାଟନ ଓ ହାଇୱେ କେ ଶିଳାନ୍ୟାସ ସେ ଭି ବଡ଼ା ହେ। ୟେ ଆୟୋଜନ ଇସ ବାତ କା ପ୍ରମାଣ ହେ କି ଆଜ କା ଭାରତ ଅପନେ ସହରୋ କା କୈସେ କାୟାକଳ୍ପ କର ରହା ହେ।
ଶ୍ରୀ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀର ଭାରତରେ ସମ ଅନୁପାତରେ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
21ବିଂ ସଦୀ କେ ଭାରତ କୋ 21ବିଂ ସଦୀ କେ ଟ୍ରାନ୍ସପୋର୍ଟ ସିଷ୍ଟମ କି ଭି ଜରୁରତ ହେ। ଇସଲିଏ ଆଜ ଦେଶ ମେ ରେଲ ସେ ରୋଡ ତକ ମେଟ୍ରୋ ସେ ଏୟାରପୋର୍ଟ ତକ ହମ ମଡର୍ନ ଟ୍ରାନ୍ସପୋର୍ଟ ଫାସିଲିଟି ଡେଭଲପ ଭି କର ରହେ ହେଁ ଔର ଉନ୍ହେଁ ଆପସ ମେ କନେକ୍ଟ ଭି କର ରହେ ହେଁ। ୟାନି ଏକ ସହର ସେ ଦୂସରେ ସହର ତକ ଲୋଗୋଁ କୋ ପହଞ୍ଚାନେ କେ ସାଥ ହି ହମାରା ପ୍ରୟାସ ହେ କି ଉନ୍ହେଁ ଘର କେ ଆସପାସ ତକ ସିମଲେସ ଟ୍ରାନ୍ସପୋର୍ଟ ମିଲେ ଔର ଇସକି ଏକ ଝଲକ ହମେଁ ଏହା କୋଲକାତା କି ମଲ୍ଟି ମୋଡାଲ କନେକ୍ଟିଭିଟି ମେ ବି ଦିଖତି ହେ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବିହାର ଗସ୍ତ କରି ଗୟାରେ ପ୍ରାୟ 13,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
प्रधानमंत्री नरेंद्र मोदी कहा कि गंगा नदी पर निर्मित 6 लेन का पुल उत्तर बिहार और दक्षिण बिहार के क्षेत्र के विकास को गति प्रदान करेगा। प्रधानमंत्री ने कहा कि बुनियादी ढांचा विकसित होने से पर्यटन और औद्योगिक विकास में तेजी आएगी। श्री मोदी ने भ्रष्टाचार के प्रति जीरो टॉलरेंस का उल्लेख किया। उन्होंने कहा कि इस पर अंकुश लगाने के लिए विधेयक लाया जा रहा है और प्रधानमंत्री तथा मुख्यमंत्री को इसके दायरे में लाया गया है, लेकिन विपक्ष की मंशा साफ नहीं है, इसलिए वह इसका विरोध कर रहा है। प्रधानमंत्री ने घुसपैठ की समस्या पर विपक्ष की आलोचना की और कहा कि इसके लिए डेमोग्राफी कमीशन बनाया जाएगा। धर्मेंद्र कुमार राय, आकाशवाणी समाचार, बोधगया।
आपण माने संवाद सुनुछंती आकाशवाणी रो। ଭୋଟର ତାଲିକାରେ ନାମ ନଥିବା ମତଦାତାମାନଙ୍କ ପଞ୍ଜୀକୃତ ସମ୍ପର୍କିତ ଅନ୍ଲାଇନ୍ ଆବେଦନ ଗ୍ରହଣ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି, ସମ୍ପୃକ୍ତ ମତଦାତାମାନେ ଅଫ୍ଲାଇନ୍ରେ ନିଜର ଆବେଦନପତ୍ର ତଥା ଏ ସମ୍ପର୍କିତ ଦସ୍ତାବିଜ୍ ଦାଖଲ କରିବାର ଆବଶ୍ୟକତା ନାହିଁ। ଏଥିସହିତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ 11ଟି ମଧ୍ୟରୁ ଯେକୌଣସି ଦସ୍ତାବିଜ କିମ୍ବା ଆଧାର କାର୍ଡ ସହିତ ଏହି ଆବେଦନ ଅନ୍ଲାଇନ୍ରେ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ମତଦାତାମାନଙ୍କୁ ସାହାଯ୍ୟ କରିବା ଲାଗି ସର୍ବୋଚ୍ଚ ଅଦାଲତ ବିଭିନ୍ନ ରାଜନୈତିକ ଦଳ ଏବଂ ସେମାନଙ୍କର ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ମତଦାତାମାନଙ୍କ ଆବେଦନଗୁଡ଼ିକର ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କର୍ମକ୍ଷେତ୍ରରେ ଲିଙ୍ଗଗତ ସମନ୍ୱୟ ରକ୍ଷାପୂର୍ବକ ସମାବେଶୀ ନେତୃତ୍ୱ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ଦିଗରେ ଭାରତ ପ୍ରଚେଷ୍ଟା ଜାରି ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ମହିଳା ସାମରିକ ଅଧିକାରୀ ପାଠ୍ୟକ୍ରମ ସମାବେଶରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, ସଶସ୍ତ ବାହିନୀରେ ମହିଳାମାନେ କିଭଳି ଅଧିକରୁ ଅଧିକ ସାମିଲ ହୋଇପାରିବେ ସେ ଦିଗରେ ସରକାର ନୂତନ ନୀତି ପ୍ରଣୟନ କରିବା ସହିତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା।
सरकार की वचनबद्धता का उल्लेख करते हुए रक्षा मंत्री ने कहा कि भारत महिलाओं की भागीदारी और मिशनों में उनके एकीकरण तथा संयुक्त राष्ट्र महिला सैन्य अधिकारी पाठ्यक्रम जैसे उपायों का समर्थक रहा है। श्री सिंह ने कहा कि सरकार सशस्त्र बलों और महिलाओं तथा पुरुषों के लिए समान अवसर सुनिश्चित करने के लिए शांति रक्षक जत्थों में महिलाओं की भागीदारी को प्रोत्साहित करने की नीतियों को सशक्त बना रही है। इस वर्ष 18 अगस्त को शुरू हुए लगभग 2 सप्ताह के पाठ्यक्रम में भारत के अलावा 15 देशों की महिला अधिकारियों ने भागीदारी की। रक्षा मंत्रालय और विदेश मंत्रालय के तत्वाधान में संयुक्त राष्ट्र शांति रक्षक केंद्र द्वारा इस पाठ्यक्रम का आयोजन किया जा रहा है। इसका उद्देश्य बहुआयामी संयुक्त राष्ट्र मिशनों में प्रभावी भागीदारी के लिए महिला सैन्य अधिकारियों की पेशेवर कुशलता का निर्माण करना है। प्रादेशिक समाचार के लिए नेहा गोस्वामी।
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂହେଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଛି। ତାଙ୍କୁ ସ୍ଥାନୀୟ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯିବା ପରେ ହାଜତକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2023 ମସିହାରେ ସରକାରୀ ଅର୍ଥରେ ଲଣ୍ଡନକୁ ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ସମ୍ପର୍କିତ ଅଭିଯୋଗ ଉପରେ ତାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ପୁଲିସ୍ କହିଛି 2022-2024 ମସିହା ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ଏହି 76 ବର୍ଷ ବୟସ୍କ ନେତା ଓଲଭର ହାମ୍ପଟନ୍ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ତାଙ୍କ ପତ୍ନୀ ମୈଥି ବିକ୍ରମସିଂହେଙ୍କର ପିଏଚ୍ଡି ସମାରୋହରେ ଯୋଗଦେବା ଲାଗି ଏହି ଅର୍ଥର ଦୁରୁପଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ଗସ୍ତରେ ପ୍ରାୟ $50,000 ଖର୍ଚ୍ଚ ହୋଇଥିବା ତଦନ୍ତକାରୀ ସଂସ୍ଥା କହିଛି। ନବସୃଜନତା ଏବଂ ବୈଷୟିକ ଜ୍ଞାନକୌଶଳ ବିକାଶର ପ୍ରୋହାହନ ମାଧ୍ୟମରେ ଭାରତ ଏକ ଦୃଢ଼ ପ୍ରତିରକ୍ଷା ଜୈବ ବ୍ୟବସ୍ଥା ଗଠନ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏହାଦ୍ୱାରା ଘରୋଇ କମ୍ପାନୀଗୁଡ଼ିକ ଲାଗି ଏକ ଉପଯୁକ୍ତ ବିକାଶ ପରିବେଶ ସୃଷ୍ଟି କରାଯାଇପାରୁଛି। ପଞ୍ଚମ ପିଢ଼ିର ଲଢୁଆ ବିମାନ ଓ ଏହାର ଇଞ୍ଜିନ୍ ନିର୍ମାଣ କରିବା ଦିଗରେ ଦେଶ ବର୍ତ୍ତମାନ ଅଗ୍ରସର ହେଉଛି। ଫ୍ରାନ୍ସର କମ୍ପାନୀ ସାଫ୍ରନ୍ ସହଯୋଗରେ ଭାରତ ଦେଶରେ ଏକ ଇଞ୍ଜିନ୍ ଉତ୍ପାଦନ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, 97ଟି ତେଜସ୍ ଲଢୁଆ ବିମାନ ଉତ୍ପାଦନ କରିବା ଲାଗି ହାଲ୍ ସହିତ ସରକାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏଥିଲାଗି 66,000 କୋଟି ଟଙ୍କା ବ୍ୟୟ କରାଯିବ। ଏହା ପୂର୍ବରୁ 48,000 କୋଟି ଟଙ୍କା ବ୍ୟୟ ଅଟକଳରେ ହାଲ୍ 83ଟି ଅନୁରୂପ ବିମାନ ନିର୍ମାଣ କରିବାକୁ ଚୁକ୍ତିବଦ୍ଧ ହୋଇଛି। ଦେଶର ସକ୍ରିୟ ପ୍ରତିରକ୍ଷା ବିନିର୍ମାଣ ଜୈବ ବ୍ୟବସ୍ଥାରେ ନିବେଶ କରିବା ଲାଗି ଏହି ଅବସରରେ ଶ୍ରୀ ସିଂ ବିଦେଶୀ କମ୍ପାନୀ ଏବଂ ପୁଞ୍ଜିନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ପାକିସ୍ତାନର କରାଚିରେ 2 ଦିନରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାଜପଥରେ ପ୍ରତିବାଦ କରାଯାଉଛି। କରାଚିର ସଂଲଗ୍ନ ଅଞ୍ଚଳ ଅମିରାବାଦ, ବୁସ୍ତାନ ସମାଜ, ବିଶ୍ୱବିଦ୍ୟାଳୟ ସଡ଼କ ପଥ, ଟିପୁ ସୁଲତାନ ରାସ୍ତା ଆଦିରେ ମଧ୍ୟ ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ଗତ ମଙ୍ଗଳବାର ଅପରାହ୍ନରୁ ବ୍ୟାହତ ହୋଇଛି। ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କରାଚି ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବା ଦାବିରେ ସ୍ଥାନୀୟ ବାସିନ୍ଦାମାନେ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ ଗତ 2 ଦିନ ମଧ୍ୟରେ ଅବିଶ୍ରାନ୍ତ ବର୍ଷା ଓ ତତ୍ଜନିତ ବନ୍ୟା ଯୋଗୁଁ କରାଚିରେ ପ୍ରାୟ 17 ଜଣଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଜର ମହାକାଶ ଯାତ୍ରା ଅଭିଜ୍ଞତା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା। ଏକବିଂଶତମ ଶତାବ୍ଦୀର ଭାରତରେ ବିକାଶର ସମ ଅନୁପାତରେ ଯୋଗାଯୋଗ ବ୍ୟବସ୍ଥାର ସଶକ୍ତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଭୋଟର ତାଲିକାରେ ନାମ ନଥିବା ମତଦାତାମାନଙ୍କ ପଞ୍ଜୀକୃତ ସମ୍ପର୍କିତ ଅନ୍ଲାଇନ୍ ଆବେଦନ ଗ୍ରହଣ କରିବା ଲାଗି ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ସମ୍ବାଦ ଶେଷ ହେଲା।